ଯଶବନ୍ତୀ ରାଣୀ ଭକ୍ତବୃନ୍ଦ ଯଶବନ୍ତୀ ରାଣୀ ଦଧିମନ୍ଥନ କରୁଛନ୍ତି, କାହିଁକିନା ପୁଅ ନାହିଁ ପାଖରେ, ପୁଅ ଯାଇଛି ଗାଈ ଚରିବାକୁ। ଧାଇଁ ଧାଇଁ ଏ ସମୟରେ ଆସିଲେ ରାମ ବଳରାମ ଆସୁଛନ୍ତି, ଭଗବାନ କୃଷ୍ଣଙ୍କର ବଡ଼ ଭାଇ ବଳରାମ ଧାଇଁ ଧାଇଁ ଆସିକି ପହଞ୍ଚିଗଲେ। କ'ଣ କହିଲେ ଜାଣ? କହିଲେ ମା ଆସ ଦେଖିବା, ଆସ ତମ କାନୁ କେମିତି ମାଟି ଖାଉଛି, ଆସ ଦେଖିବା, ଆସ ଦେଖିବା, ଆସ। ମା ଆଶ୍ଚର୍ଯ୍ୟ ହେଇଗଲେ। ବଳରାମ କ'ଣ କହୁଛନ୍ତି ପ୍ରିୟ ଭକ୍ତ ବନ୍ଧୁ ମାନେ? କହ୍ନେଇ ଖାଇଛି ମାଟି, କହ୍ନେଇ ଖାଇଛି ମାଟି, ଶୁଣ ମା ଯଶୋମତୀ, ମିଛ ନୁହେଁ ସତ କଥାଟି, ଶୁଣ ମା ଯଶୋମତୀ, ମିଛ ନୁହେଁ ସତ କଥାଟି, କହ୍ନେଇ ଖାଇଛି ମାଟି, କହ୍ନେଇ ଖାଇଛି ମାଟି, ଶୁଣ ମା ଯଶୋମତୀ, ମିଛ ନୁହେଁ ସତ କଥାଟି, ଶୁଣ ମା ଯଶୋମତୀ, ମିଛ ନୁହେଁ ସତ କଥାଟି। ଯେତେ ମନା କଲି କହ୍ନେଇକି ତୋର, ଯେତେ ମନା କଲି କହ୍ନେଇକି ତୋର, ନ ମାନିଲା ମୋର ବୋଲଟି, ଶୁଣ ମା ଯଶୋମତୀ, ମିଛ ନୁହେଁ ସତ କଥାଟି, ଶୁଣ ମା ଯଶୋମତୀ, ମିଛ ନୁହେଁ ସତ କଥାଟି। ବଳରାମଙ୍କ ଠାରୁ ଶୁଣି ମା ଯଶୋଦା ଧାଇଁଲେ ବନକୁ, କ'ଣ ମୋ ପୁଅ ମାଟି ଖାଉଛି?
ଶୁଣି ଜନନୀ, ଶୁଣି ଜନନୀ, ଶୁଣି ଜନନୀ କ୍ରୋଧେ ଧାଇଁଲେ, ବନେ କଣ୍ଟା ଝଟା ନ ମାନିଲେ, କଳା କାନୁ କାନକୁ ଧଇଲେ, କାହିଁ ମାଟି ଖାଇଲୁ ବୋଇଲେ, ମଥା କୁହଲେ କାନୁ କରେ ନାହିଁ, ନାହିଁ 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 ନାହିଁ, ମଥା କୁହଲେ କାନୁ କରେ ନାହିଁ, ଦେଖ ମା ଖୋଲୁଛି ମୋର ଆଣ୍ଟି, ଶୁଣ ମା ଯଶୋମତୀ, ମୁଁ ଜମା ଖାଇନି ମାଟି, ଶୁଣ ମା ଯଶୋମତୀ, ମୁଁ ଜମା ଖାଇନି ମାଟି।